ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକ ଆଜି ଯାଞ୍ଚ କରାଯିବ। ଆସନ୍ତା 26ରେ ହେବ ମତଦାନ। ଗତ ସାଧାରଣ ନିର୍ବାଚନରେ କମ୍ ମତଦାନ ହୋଇଥିବା କେତେକ ଜିଲ୍ଲାର ନିର୍ବାଚନ ଅଧିକାରୀ ଏବଂ 12ଟି ମ୍ୟୁନିସିପାଲ କର୍ପୋରେସନର କମିଶନରମାନଙ୍କ ସହିତ ନିର୍ବାଚନ ଆୟୋଗ ଆଜି ଏକ ବୈଠକ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅନୁମତି ଦେଉନଥିବାରୁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି। ଆଜି ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ ଏବଂ ଡବ୍ଲ୍ୟୁଟିଟି ଫ୍ରିଡର୍ ଭାରାଜିନ୍ ପ୍ରତିଯୋଗିତାରେ ଭାରତର 4 ଜଣ ଖେଳାଳି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯିବ। ତେବେ ଜାମ୍ମୁ କାଶ୍ମୀରରେ ଆସନ୍ତାକାଲି ଏହି ପ୍ରକ୍ରିୟା ହେବ ବୋଲି ଜଣାପଡ଼ିଛି। ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ଥିଲା ମନୋନୟନପତ୍ର ଦାଖଲ କରିବାର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88ଟି ଲୋକସଭା ଆସନ ଲାଗି ଆସନ୍ତା 26 ତାରିଖ ଦିନ ମତଦାନ ହେବ। ଆଉଟର ମଣିପୁର ଲୋକସଭା ଆସନର କେତେକ ସ୍ଥାନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଥିବାବେଳେ ବାକି ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳରୁ ଗତକାଲି ଦାଖଲ କରିଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମଥୁରା ସଂସଦୀୟ ଆସନ ଲାଗି ବିଜେପି ପକ୍ଷରୁ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ହେମାମାଳିନୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କର୍ଣ୍ଣାଟକର ମାଣ୍ଡ୍ୟା ଆସନରୁ ଏସ୍ଡି କୁମାରସ୍ୱାମୀ, ତ୍ରିଶୁରରୁ ସୁରେଶ ଗୋପୀ, ୱାୟନାଡ୍ରୁ କେ ସୁରେନ୍ଦ୍ରନ୍ ଏବଂ କେରଳର ଆଲାପୁଝରରୁ କେସି ବେଣୁଗୋପାଳ ନିଜ ନିଜ ମନୋନୟନପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସାମରେ ମୋଟ 65 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଏହି ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟର 5ଟି ସଂସଦୀୟ ଆସନ ଲାଗି ଆସନ୍ତା 26 ତାରିଖ ଦିନ ମତଦାନ ହେବ। ଏହି ପର୍ଯ୍ୟାୟରେ ଆସାମ ପରିବହନ ଓ ଅବକାରୀ ମନ୍ତ୍ରୀ ପରିମଲ ଶୁକ୍ଲାବୈଦ୍ୟ, ସାଂସଦ କୃପାନାଥ ମଲ୍ଲା ଓ ଦିଲ୍ଲୀପ ସାଇକିଆ ବିଜେପି ପକ୍ଷରୁ ଏହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ନାଗାଓଁ ଆସନରୁ କଂଗ୍ରେସ ସାଂସଦ ପ୍ରଦ୍ୟୁତ ବୋର୍ଦୋଲେଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ସେହିଭଳି ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ସାଂସଦ ଦୁର୍ଗାଦାସ ବୋରୋଙ୍କୁ ଟିକେଟ୍ ଦେଇଥିବାବେଳେ ଏଆଇୟୁଡିଏଫ୍ ଓ ତୃଣମୂଳ କଂଗ୍ରେସ ମଧ୍ୟ ନିଜ ନିଜର ପ୍ରାର୍ଥୀ ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ଦେଇଛନ୍ତି। ନିର୍ବାଚନ ଆୟୋଗ ଆଜି ନୂଆଦିଲ୍ଲୀରେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ 12ଟି ମ୍ୟୁନିସିପାଲ କର୍ପୋରେସନର କମିଶନରମାନଙ୍କ ସହିତ ଏକ ବୈଠକ କରିବେ। ମିଳିଥିବା ସୂଚନା ଅନୁଯାୟୀ ଆଜିକାର ବୈଠକରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁନେ, ଥାନେ, ନାଗପୁର, ପାଟନାସାହେବ, ଲକ୍ଷ୍ନୌ ଏବଂ କାନପୁରର ମ୍ୟୁନିସିପାଲ କମିଶନରମାନେ ଯୋଗଦେବେ। ସେହିଭଳି ଉତ୍ତରପ୍ରଦେଶ ଓ ବିହାରର ଯେଉଁସବୁ ଜିଲ୍ଲାରେ ଗତ ନିର୍ବାଚନରେ କମ୍ ମତଦାନ କରାଯାଇଥିଲା ସମ୍ପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ। ଆଗାମୀ ନିର୍ବାଚନରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଯେଭଳି ମତଦାନ ହାର ଅଧିକରୁ ଅଧିକ ହୋଇପାରିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ଏହି ବୈଠକରେ ଆଲୋଚନା କରାଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ମଧ୍ୟ ଯୋଗଦେବେ। ଆମ ସମ୍ଭାଦଦାତା ଜଣାଇଛନ୍ତି 2019 ଲୋକସଭା ନିର୍ବାଚନରେ ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ ଝାଡ଼ଖଣ୍ଡରେ ଜାତୀୟ ମତଦାନ ହାରଠାରୁ କମ୍ ମତଦାନ କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ଲାଗି ଦୂରଦର୍ଶନ ଏବଂ ଆକାଶବାଣୀରେ ପ୍ରଚାର କରିବା ଲାଗି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳଗୁଡ଼ିକ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ପ୍ରତ୍ୟେକ ଜାତୀୟ ରାଜନୈତିକ ଦଳକୁ ଆକାଶବାଣୀ ଓ ଦୂରଦର୍ଶନରେ ପୃଥକ୍ ପୃଥକ୍ ଭାବେ ପ୍ରଚାର ଲାଗି 45 ମିନିଟ୍ ଲେଖାଏଁ ପ୍ରଦାନ କରାଯାଇଛି। ଏଥିସହିତ 6ଟି ଜାତୀୟ ରାଜନୈତିକ ଦଳକୁ ଉଭୟ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଚାର ଲାଗି ଅତିରିକ୍ତ 5.5 ଘଣ୍ଟା ଦିଆଯାଇଛି। ଏହି ପ୍ରଚାର ଚଳିତ ମାସ 16 ଓ 23 ତାରିଖ ଦିନ ହେବାକୁ ଥିବାବେଳେ ଆଗାମୀ ମାସ 3, 10, 17, 22 ଓ 29 ତାରିଖରେ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସ୍ଥିର କରାଯାଇଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ 3ଟି ସଂସଦୀୟ ଆସନ ରହିଛି। ସେଗୁଡ଼ିକ ହେଲା ଚେନ୍ନାଇ ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ। ଦକ୍ଷିଣ ଚେନ୍ନାଇ ଆସନରୁ ବିଜୟୀ ହୋଇ 1957 ମସିହାରେ ଟି କ୍ରିଷ୍ଣମଚାରୀ ଦେଶର ଅର୍ଥମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଏ ସମ୍ପର୍କରେ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଲୋକସଭା ଆସନ ଅଧୀନରେ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସେଗୁଡ଼ିକ ହେଲା ଭିରୁଗାମ୍ ମାକାମ, ସାଇଡାପେଟ୍, ଥିଆଗାରାୟା ନଗର, ମିଲାପୁର, ଭେଲାଚରି ଓ ସୋଲିଙ୍ଗାନାଲୁର। 2021 ବିଧାନସଭା ନିର୍ବାଚନରେ ଏହି 6 ଆସନ ମଧ୍ୟରୁ 5 ଡିଏମ୍କେ ବିଜୟୀ ହୋଇଥିବା ବେଳେ କଂଗ୍ରେସ 1 ଆସନରେ ବିଜୟୀ ହୋଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅନୁମତି ଦେଉନଥିବାରୁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି। ଗତକାଲି ପଶ୍ଚିମବଙ୍ଗର କୁଚ୍ବେହାରଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ରାଜ୍ୟକୁ କେନ୍ଦ୍ର ସରକାର ରେକର୍ଡ ପରିମାଣର ଅର୍ଥ ଦେବା ସତ୍ତ୍ୱେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକ ମଧ୍ୟ ସମୟ ଅନୁସାରେ ସମ୍ପୂର୍ଣ୍ଣ ହୋଇପାରୁନାହିଁ। କଂଗ୍ରେସକୁ ଆକ୍ଷେପ କରି ସେ କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ଏହି ଦଳ କେବଳ ଗରିବୀ ହଟାଉ ସ୍ଲୋଗାନ ଦେଇ ଚାଲିଥିବା ବେଳେ ବିଜେପି କଠିନ ପରିଶ୍ରମ କରି ଦେଶରୁ 25 କୋଟି ବ୍ୟକ୍ତିଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ନେଇପାରିଛି। ବିଜେପିର କର୍ମକର୍ତ୍ତା ତଥା କର୍ମୀମାନଙ୍କର ଉତ୍ସର୍ଗୀକୃତ ମନୋଭାବ ସହିତ କାର୍ଯ୍ୟ ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ସନ୍ଦେଶ ଖାଲି ଅଘଟଣରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଇଥିବା ଲାଗି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି କେବଳ ବିଜେପି ହିଁ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ସକ୍ଷମ ହୋଇପାରିବ। ଏଠାରେ ସୂଚନା ଦିଆଯାଇପାରେ ଆଗାମୀ 19 ଦିନ ପଶ୍ଚିମବଙ୍ଗର କୁଚ୍ବେହାର ସମେତ ଆଲିପୁରଦ୍ୱାର ଏବଂ ଜଲପାଇଗୁଡ଼ି ଲୋକସଭା ଆସନ ଲାଗି ମତଦାନ ହେବ। ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତକାଲି ଉତ୍ତରାଖଣ୍ଡର ଇଥରାଗଡ଼ ଓ ବିକାଶନଗରଠାରେ ପୃଥକ ପୃଥକ ଜନସଭା ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି। ଇଥରାଗଡ଼ର ଆଲମୋରା ସଂସଦୀୟ ଆସନରୁ ବିଜେପି ପ୍ରାର୍ଥୀ ଅଜୟ ତାମ୍ତାଙ୍କ ସପକ୍ଷରେ ପ୍ରଚାର କରି ଶ୍ରୀ ନଡ୍ଡା କହିଛନ୍ତି ଗତ 1 ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ତଥା ସମଗ୍ର ଦେଶରେ ଉଲ୍ଲେଖନୀୟ ବିକାଶ ସମ୍ଭବ ହୋଇପାରିଛି। ଏକ ବିକଶିତ ଭାରତ ଗଠନ ସ୍ୱପ୍ନକୁ ସାକାର କରିବା ଦିଗରେ ଆଗାମୀ ନିର୍ବାଚନରେ ଜନସାଧାରଣଙ୍କର ମତାମତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଦେଶ ଲାଗି କେବଳ ବିଜେପି ହିଁ ବିକାଶମୂଳକ ଯୋଜନା ରଖିଥିବା ବେଳେ ଅନ୍ୟ ଦଳଗୁଡ଼ିକ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ଶ୍ରୀ ନଡ୍ଡା ଅଭିଯୋଗ କରିଛନ୍ତି। ପରେ ଶ୍ରୀ ନଡ୍ଡା ବିକାଶନଗରଠାରେ ତେହେରି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ମାଲରାଜ୍ୟ ଲକ୍ଷ୍ମୀ ଶାହାଙ୍କୁ ଜିତାଇବା ଲାଗି ଆୟୋଜିତ ଏକ ଜନସମାବେଶରେ ନିବେଦନ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ବିକାଶମୁଖୀ ରାଜନୀତିର ନୂତନ ଧାରା ଆରମ୍ଭ ହୋଇଥିବାରୁ ଶ୍ରୀ ନଡ୍ଡା ତାହାର ଉଚ୍ଚ ପ୍ରଶଂସା କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଟିକସଦାତାଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ ଚଳିତ ଏପ୍ରିଲ୍ ପହିଲାରୁ ଆୟକର ଦାଖଲ କରିବାର ବ୍ୟବସ୍ଥା କରିଛି। ଇ ଫାଇଲିଂ ପୋର୍ଟାଲ୍ ଜରିଆରେ ଟିକସଦାତାମାନେ ଆୟକର ଦାଖଲ କରିପାରିବେ। କମ୍ପାନୀଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାରେ ଆୟକର ପ୍ରଦାନ କରିବେ। ସିଟିବିଟି କହିଛି ଆର୍ଥିକ ବର୍ଷ 2024 ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ 23,000 ଆୟକର ଦାଖଲ ହୋଇସାରିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ 3 ପରାସ୍ତ କରିଛି। ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ହରାଇ 199 ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭନୁପ୍ ଗିଲ୍ 48 ବଲ୍ରୁ 99 ରନ୍ କରି ଅପରାଜିତ ଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ କାଗିସ୍ ଓ ରାବଡ଼ା 2 ୱିକେଟ୍ ଅକ୍ତିଆର କରିଥିଲେ। 200 ରନ୍ ବିଜୟ ଲକ୍ଷ୍ୟର ପିଛା କରି ପଞ୍ଜାବ କିଙ୍ଗ୍ସ ଗୋଟିଏ ବଲ୍ ବାକି ଥାଇ 7 ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। 29 ବଲ୍ରୁ ଅପରାଜିତ 61 ରନ୍ କରିଥିବା ପଞ୍ଜାବ କିଙ୍ଗ୍ସର ଶଶାଙ୍କ ସିଂ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। କ୍ରୋଏସିଆରେ ଚାଲିଥିବା ଡବ୍ଲ୍ୟୁଟିଟି ଫ୍ରିଡର୍ ଭାରାଜଡିନ୍ ପ୍ରତିଯୋଗିତାରେ ଭାରତର 4 ଟେବୁଲ୍ ଟେନିସ୍ ଖେଳାଳି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ଭାରତର ଜି ସାଥିଆନ୍ ଜର୍ମାନ୍ର ଫେଲିକ୍ସ ୱେଡ୍ଜେଲ୍ଙ୍କୁ 3-1 ପରାସ୍ତ କରିଥିବାବେଳେ ସ୍ନେହିତ ସୁରବଜୁଲ୍ଲା କାଜାକସ୍ତାନର ସଞ୍ଜାର ଜୁଭାନୋଭ୍କୁ 3-0 ପରାସ୍ତ କରିଛନ୍ତି। ସେହିଭଳି ଭାରତର ହର୍ମିତ୍ ଦେଶାଇ ଏହି ବର୍ଗରେ ଦକ୍ଷିଣ କୋରିଆର ଚୋ କି ଜିଓଙ୍କୁ 3-1 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ଯଶସ୍ୱିନୀ ଭୋର୍ପାଡେ କ୍ରୋଏସିଆର ମାଟେଜା ଜେଗେର୍କୁ 3-0 ସେଟ୍ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆଜି ମିକ୍ସଡ୍ ଡବଲ୍ସ ବର୍ଗରେ ଭାରତର ଜି ସାଥିଆନ୍ ଓ ମାନିକ୍ ବାତ୍ରାଙ୍କ ଯୋଡ଼ି ସ୍ଲୋଭାକିଆର ଲୁବମିର୍ ପିସ୍ତେଜ୍ ଓ ବାର୍ବୋରା ବାଲାଜୋବାଙ୍କ ଯୋଡ଼ିକୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭେଟିବେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯିବ। ଆଜି ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ ଏବଂ ଡବ୍ଲ୍ୟୁଟିଟି ଫ୍ରିଡର୍ ଭାରାଜ୍ଡିନ୍ ପ୍ରତିଯୋଗିତାରେ ଭାରତର ଚାରିଜଣ ଖେଳାଳି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ପାଇଁ ଏତିକି।